ହ୍ୟାଲୋ, ମୁଁ ଏଇଠି ଷ୍ଟଲକୁ ଆସିଥିଲି କିଟ୍ରେ ଯୋଉ ହଉଛି ଇଣ୍ଟରନ୍ୟାସନାଲ ଡେ ଫର ଡିସାବିଲିଟି, ବହୁତ ଭଲ ଲାଗିଲା ଆପଣଙ୍କ ଷ୍ଟଲ ବୁଲିକି। ଆଉ ଉଠେଇଲେ ପାଣିର ସମସ୍ୟା ପାଇଁ କଲ୍ କରିପାରିବେ, ଆଉ ସାନିଟେସନ, ଆଉ ବହୁତ ଭଲ ଲାଗିଲା ସବୁ, ସେଇଟା ପାଇଁ ମୁଁ ଧନ୍ୟବାଦ। ଦେଖୁଥିଲି କେମିତି, ମୋ ନାଁ ରିନା ସାହୁ, ମୁଁ ଅଲିଆ ବର୍ଜଙ୍ଗ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ହିୟରିଂ ହ୍ୟାଣ୍ଡିକ୍ୟାପ୍ରେ କାମ କରୁଛି। ବହୁତ ଭଲ ଲାଗିଲା, ଆମେ ବି ଏଇଟା ଲୋକଙ୍କୁ ବୁଝେଇ ପାରିବୁ। ଧନ୍ୟବାଦ।